ଏକାଙ୍କିକା ସୁରସୁନ୍ଦରୀର ଦ୍ୱିତୀୟ ଭାଗ। ଏକାଙ୍କିକାର ତୃତୀୟ ଦୃଶ୍ୟ। ବ୍ରହ୍ମଲୋକରେ ଦେବତାଗଣଙ୍କ ସହିତ ଇନ୍ଦ୍ର ବ୍ରହ୍ମାଙ୍କ ନିକଟରେ ପ୍ରବେଶ କଲେ। ଶକ୍ତି ଦେବୀଙ୍କୁ ଦେଖି ସେଠାରେ ଦେବଗଣ ସ୍ତୁତି କଲେ। ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ। ଯା ଦେବୀ ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ। ଯା ଦେବୀ ସର୍ବଭୂତେଷୁ କୀର୍ତ୍ତି ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ। ଯା ଦେବୀ ସର୍ବଭୂତେଷୁ ଅନ୍ନ ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ। ଯା ଦେବୀ ସର୍ବଭୂତେଷୁ କଳା ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ। ଯା ଦେବୀ ସର୍ବଭୂତେଷୁ ଜୟ ରୂପେଣ ସଂସ୍ଥିତା ନମସ୍ତସ୍ୟୈ 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 ନମୋ ନମଃ। ଦେବୀ, କ'ଣ ପାଇଁ ଆସିଲେ ଆପଣମାନେ ଏ ଅସମୟରେ? ଇନ୍ଦ୍ର, ମା, ଦାନବ କୂଳର ଅତ୍ୟାଚାର ଆଉ ସହି ହେଉନାହିଁ। ଏତେ ଅପମାନ ତୋର ସନ୍ତାନଗଣ କିପରି ସହିବେ ମା? ତୁ ଜଗତ ଜନନୀ, ଜଗତ ପାଳିନୀ, ଜଗତକାରିଣୀ, ବିପଦନାଶିନୀ, ସୃଷ୍ଟି ସ୍ଥିତି ପ୍ରଳୟକାରିଣୀ, ଆଦ୍ୟାଶକ୍ତି, ଚରାଚର ମାତା, ପ୍ରକୃତି ରୂପା, ଅଭୟପଦ ତଳେ ଆଶ୍ରୟ ଦେ ମା। ତୋର ଶରଣାଗତ ସନ୍ତାନମାନଙ୍କୁ ଘେନି ବ୍ରହ୍ମାଙ୍କ ଆଗରେ ଆମର ଦୁଃଖ ଜଣା। ଦେବୀ, ବ୍ୟସ୍ତ ହୁଅ ନାହିଁ ଦେବରାଜ। ଅଧର୍ମ, ଅସତ୍ୟ, ଅତ୍ୟାଚାର ଆଉ ପ୍ରତିକାର ଏସବୁ ଭଗବାନଙ୍କ ସୃଷ୍ଟି ଲୀଳାର ଅଂଶ। ଚକ୍ଷୁଷ୍ମାନ ହୋଇ ତୁମ୍ଭେମାନେ ଏ ପରାଜୟକୁ ଚିରନ୍ତନ ଭାବ ନାହିଁ। ଏସବୁ ମୋର ଲୀଳା ଖେଳା। ଆଚ୍ଛା, ତୁମେମାନେ ବିଧାତାଙ୍କ ନିକଟକୁ ଯାଅ। ତୁମମାନଙ୍କ କଥା ମୁଁ କହିଛି। ସଚିଦେବୀ, ରତିଦେବୀ ଏମାନେ ମୋତେ ନାନାବିଧ ପୂଜା ଉପାସନା କରି ପ୍ରୀତ କରିଛନ୍ତି। ତୁମମାନଙ୍କର ଅମାନିଶା ପାଇଲାଣି, ଜୟ ସୁନିଶ୍ଚିତ। ଦେବୀ ପ୍ରସ୍ଥାନ କଲେ। ଦେବଗଣ, ଯଥାଜ୍ଞା ଦେବୀ। ଦେବତାମାନେ ଶକ୍ତିମୟୀଙ୍କ ଆଶୀର୍ବାଦ ଲାଭ କରି ପିତାମହଙ୍କ ଚରଣ ଦର୍ଶନ କଲେ। ବ୍ରହ୍ମା, ବତ୍ସ୍ୟଗଣ, ତୁମମାନଙ୍କର ଦୁଃଖ ଦୁର୍ଦ୍ଦଶା କଥା ମୋର ଅଗୋଚର ନାହିଁ, କିନ୍ତୁ ସୁନ୍ଦ ଉପସୁନ୍ଦଙ୍କର ଅୟୁତ ବର୍ଷର ତପସ୍ୟା, ଗୁଚ୍ଛ ସାଧନା, ପୁଣ୍ୟର ଫଳ ତ ପୁଣି କିଛି ଅଛି। ସେମାନଙ୍କର ପରାକ୍ରମକୁ ତୁମେମାନେ କେହି ପ୍ରତିହତ କରିପାରିବ ନାହିଁ, ଏହା ବିଧିର ବିଧାନ। ସମୁଦ୍ର ଜୁଆର ନିଜ ଇଚ୍ଛାରେ ଭଟ୍ଟା ପଡ଼ିଛି ନା, କେହି ବଳ ପ୍ରୟୋଗ କରି ଭଟ୍ଟା ପକାଇପାରିବ ନାହିଁ। ସେମାନଙ୍କୁ ବଳରେ ନ ପାରିଲେ ଛଳରେ ମାରିବାକୁ ଯତ୍ନ କର। ଯଦି ତୁମେମାନେ ସେ ଦୁଇ ଭାଇଙ୍କ ଭିତରେ କଳହର ସୂତ୍ରପାତ କରିପାରିବ, ତେବେ ସେମାନଙ୍କୁ ନାଶ କରି ପୁଣି ସ୍ୱର୍ଗ ସିଂହାସନ ପାଇପାରିବ। ଇନ୍ଦ୍ର, ପିତାମହ, ଆପଣମାନଙ୍କର ଆଶୀର୍ବାଦ ହିଁ ଆମର ରକ୍ଷା କବଚ, ଆପଣଙ୍କର ଆଦେଶ ଶିରୋଧାର୍ଯ୍ୟ। ବ୍ରହ୍ମା, ଯେ ଦେବୀ ବ୍ରହ୍ମ ନିଳୟରେ ରହୁଛନ୍ତି ତାଙ୍କର ଆଶୀର୍ବାଦ ନିଅ। ଇନ୍ଦ୍ର, ଦେବୀ ପ୍ରସନ୍ନ ହୁଅ। ଦେବଶତ୍ରୁକୁ ବିନାଶ କରି ଦେବଗଣଙ୍କୁ ବିପଦରୁ ତ୍ରାଣ କର ଜନନୀ। ଦେବୀ, ସତ୍ୟ ଧର୍ମ ନ୍ୟାୟ ଘେନି ତୁମେମାନେ ବିଜୟ ହେବ। ତୁମମାନଙ୍କର ସ୍ତବରେ ମୁଁ ସନ୍ତୁଷ୍ଟ, ଆଶୀର୍ବାଦ କରୁଛି, ଅଭୀଷ୍ଟ ସିଦ୍ଧି ହେଉ। ଦେବଗଣଙ୍କର ବ୍ରହ୍ମଲୋକରୁ ପ୍ରସ୍ଥାନ। ଚତୁର୍ଥ ଦୃଶ୍ୟ, ଦେବସଭା। ଇନ୍ଦ୍ର, ଦେବଗଣ, ବ୍ରହ୍ମା ଯେ ଦାନବ ଭାତୃ ବିରୋଧରେ ସଙ୍କେତ ଦେଲେ ତାହା କିପରି ସାଧିତ ହେବ, ସେଥିପାଇଁ ଆପଣମାନଙ୍କର ପରାମର୍ଶର ମୁଁ ଅପେକ୍ଷା କରୁଛି। ଯମ, ମୋର ଦଣ୍ଡରୁ କଳା ହରଣ ହୋଇଛି ମହାରାଜ, ମୁଁ କୌଣସି ପରାମର୍ଶ ଦେବାକୁ ଅକ୍ଷମ। କାର୍ତ୍ତିକେୟ, ମୋତେ ଦେବରାଜ ଅନୁମତି ଦେଲେ ମୁଁ ଯାଇ ଦୁଇ ଭାଇଙ୍କୁ ସମ୍ମୁଖ ସଂଗ୍ରାମକୁ ଡାକିବି। ସେମାନଙ୍କୁ କହିବି ଯେ ଶକ୍ତିମାନ ସେ ଯୁଦ୍ଧ କରିବାକୁ ଆସନ୍ତି। ଏଥିରେ ସୁନ୍ଦ ବାହାରିଲେ ସ୍ୱାଭାବିକ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଉପସୁନ୍ଦ ବି ବାହାରିବ, ସେମାନଙ୍କ ଭିତରେ ମହାକଳହ ଜାତ ହେବ, ଭାତୃବିରୋଧ ସେମାନଙ୍କର ନିଧନର କାରଣ। ଯମ, ଈଶତ ହସି, ତୁମେ ଅସାର ପ୍ରସ୍ତାବ କରୁଛ। ସର୍ପର ବିଷ ଜ୍ୱାଳା ଅଛି, ସମସ୍ତେ ଜାଣନ୍ତି। ସର୍ପ ଦଂଶନ କଲେ ବିଷ ଦେହର ସର୍ବାଙ୍ଗରେ ଚରିଗଲା ଭଳି ସୁନ୍ଦ ସଙ୍ଗେ ଯୁଦ୍ଧ କଲେ ଉପସୁନ୍ଦ ବଳେ ତାହାର ଭାଇ ପାଇଁ ଲଢ଼ିବ। କୁଟଯୁଦ୍ଧରେ ଦାନବମାନେ ବଳିଆନ, ତୁମେ ଦୁର୍ବୁଦ୍ଧି କଲେ ବିପଦରେ ପଡ଼ିବ। ବରଂ କୁବେରକୁ କହି ତାଙ୍କ ଗନ୍ତା ଘରକୁ ନେଇ ସମ୍ମୁଖରେ ରଖିଦେଲେ ସେମାନଙ୍କର ଚକ୍ଷୁ ଝଲସିଯିବ। ଧନ ଲୋଭରେ ଉନ୍ମତ୍ତ ହୋଇ ଦୁଇ ଭାଇ ବିବଦମାନ ହୋଇ ପ୍ରତିଦ୍ୱନ୍ଦ୍ୱିତାରେ ଯୁଦ୍ଧ କରି ମରିଯିବେ। ଇନ୍ଦ୍ର, ଯାହା ସମନ କହିଲେ ତାହା ଯଥାର୍ଥ। ଅର୍ଥ ଲୋଭରୁ ପାପ ଓ ପାପରୁ ମୃତ୍ୟୁ ସୁନିଶ୍ଚିତ, କିନ୍ତୁ ଧନ କାହିଁ? ତୁମେମାନେ କ'ଣ ଭୁଲିଗଲ ଯେ ଆମେ ସମସ୍ତେ ଦିନହୀନ ବାସଚ୍ୟୁତ କାଙ୍ଗାଳ ହୋଇ ବୁଲୁଛୁ? ଦେବତାମାନେ ମୌନ ରହିଲେ। ଏହି ସମୟରେ ଦୈବବାଣୀ ହେଲା, ହେ ଦେବଗଣ, ତୁମେମାନେ ବିଶ୍ୱକର୍ମାଙ୍କ ନିକଟକୁ ଯାଅ, ତାଙ୍କୁ କହି ତାଙ୍କ ଦ୍ୱାରା ଜଗତରେ ଗୋଟିଏ ଅତୁଲ୍ୟ ରୂପା ଅଙ୍ଗନା ନିର୍ମାଣ କର। ତାକୁ କହ ଏ ନିଖିଳ ଚରାଚର ସ୍ଥାବର ଜଙ୍ଗମ ବିଶ୍ୱ ପ୍ରକୃତିରୁ ସୌନ୍ଦର୍ଯ୍ୟ ଆହରଣ କରି ତହିଁରେ ଅଙ୍ଗନାକୁ ରୂପନ୍ୟାସ ଦିଅନ୍ତୁ। ପ୍ରକୃତିର ସୌନ୍ଦର୍ଯ୍ୟରୁ ତିଳ ତିଳ ଆହରଣ କରି ଯେ ପ୍ରମଦା ଗଠିତ ହେବ ତାହାରି ସୌନ୍ଦର୍ଯ୍ୟ ଦର୍ଶନରେ ଭାତୃ ବିରୋଧ ଜାତ ହେବ, ତେବେ ଯାଇ ଦୁଷ୍ଟ ରାକ୍ଷସ କୂଳ ବଧ ହେବ। ଇନ୍ଦ୍ର ଶୁଣିଲ ତ ଦୈବବାଣୀ କୁମାର, ତୁମେ ପବନଙ୍କୁ ଶକ୍ତି ଭିକ୍ଷା କରି ଶୀଘ୍ର ଯାଇ ଶିଳ୍ପୀ କୁଳରାଜ ବିଶ୍ୱକର୍ମାଙ୍କୁ ଡାକି ଆଣିବ। କାର୍ତ୍ତିକେୟ ଯଥାଜ୍ଞ ଦେବରାଜ। ପ୍ରସ୍ଥାନ। ପଞ୍ଚମ ଦୃଶ୍ୟ। ଉତ୍ତର ମେରୁ ପର୍ବତ ଦେଶରେ ଦେବଶିଳ୍ପୀ ବିଶ୍ୱକର୍ମା ଲୁହାରେ ମୂର୍ତ୍ତି ଗଢ଼ୁଥିଲେ। କାର୍ତ୍ତିକେୟ ପ୍ରବେଶ କରି ନମସ୍କାର କଲେ। ବିଶ୍ୱକର୍ମା କି କୁମାର, ଏ ଦୂର ଦେଶକୁ ହଠାତ୍ ଆଗମନର କାରଣ କ'ଣ? ସୁରପୁରରେ ସବୁ କୁଶଳ ତ? କହ କହ ସ୍ୱର୍ଗର ବାର୍ତ୍ତା କି କାରଣେ ଆସିଲ ମୋ ପୁରେ? କେଉଁ ସ୍ୱର୍ଗ ବରାଙ୍ଗନା ଲାଗି ହବା? ଦେବୀ ମୁହିଁ କମ ଅଳଙ୍କାର ଦେଖ ମୋ କରଣୀ, ଏହି ଅପୂର୍ବ ନୂପୁର ନିକଣରେ ବିଣା ପାଣି ଦେବ ଛିନ୍ନ କରି ହେଳେ, ଏହି ଦେଖ ସୁମେଖଳା ଦେଖ ଭାବ ମନେ, ଏହି ଗଜମୁକ୍ତ ହାର ଦେଖିଲ ଏହାକୁ, ଏହି ଦେଖ ସୀମନ୍ତର ଟିକା, ଏଇ ଯେ କଙ୍କଣ ଦେଖ ଖଚିତ ରତନେ, ପ୍ରବାଳ କୁଣ୍ଡଳ ଦେଖ କି ଛାର ଏହାର ତୁଲେ ବନଦେବୀ, କର୍ଣ୍ଣର ପଳାଶ ରମଣୀର ମନୋଜ୍ଞ ଭୂଷଣ ଆଉ କେତେ ନେବ ଅଳଙ୍କାର ଅସୀମ ମୋ ଗନ୍ତା ଘରୁ। କୁମାର ଦୀର୍ଘଶ୍ୱାସ ମାରି ଆଉ କି ଅଛି ହେ କହ ଦେବ ସେ କାଳର ସୁଖ, ବିଶ୍ୱପ୍ରାନ୍ତେ ତିମିରିତ ମହୋଦଧି ପାରେ ବସତୁମ୍ ହେ ନାଥ, ଜାଣ ନାହିଁ ସ୍ୱର୍ଗର ଦୁର୍ଦ୍ଦଶା। ହାୟ ଦୈତ୍ୟକୁଳ ପ୍ରବଳ ସମରେ ଲୋଟଇ ତ୍ରିଦଶାଳୟ, ଲଣ୍ଡ ଭଣ୍ଡ କରେ ପାମର ଅସୁର, ପ୍ରେରିଛନ୍ତି ତବ ଆସେ ଦେବ ଅସୁରାରୀ ଶିଳ୍ପୀବର। ହାୟ ଆଉ କି ଆମର ପୂର୍ବାବସ୍ଥା ଅଛି, ଅସୁର ପାମରମାନେ ଦେବକୁଳକୁ ଉଚ୍ଛନ୍ନ କରି ଦେବରାଜକୁ ରାଜଚ୍ୟୁତ କରି ଲାଞ୍ଛିତ କରିଛନ୍ତି। ଆପଣ ସୃଷ୍ଟି ସୀମାନ୍ତରେ ତିମିରିତ ଦେଶରେ ଭୂମଣ୍ଡଳର ଗୋଟିଏ ନିର୍ଜନ ପ୍ରାନ୍ତରେ ରହିଥିବା ହେତୁ ସ୍ୱର୍ଗ ସମ୍ବାଦ ପାଇନଥିଲ। ବିଶ୍ୱକର୍ମା ବଡ଼ ଅଦ୍ଭୁତ କଥା ତ, ଦେବତାମାନଙ୍କର ପରାଜୟ ପୁଣି ଦାନବଗଣଙ୍କର ସ୍ୱର୍ଗ ରାଜ୍ୟରେ ରାଜତ୍ଵ, ଦେବତାଙ୍କୁ ଦୁଷ୍ଟ ଅସୁରମାନେ ଅପମାନ କରିଛନ୍ତି କିପରି? ସବୁ ଘଟଣା କାର୍ଯ୍ୟ କାରଣ ପରମ୍ପରାରେ କହ। କୁମାର ମହାଭାଗ ବିଳମ୍ବ ସହ ଶୀଘ୍ର ମନୋରଥ ଯାନରେ ଗତି କରନ୍ତୁ, ଦେବରାଜ ବଡ଼ ଅସ୍ଥିର ପ୍ରତୀକ୍ଷାରେ ବସିଛନ୍ତି ଆପଣଙ୍କ ପାଇଁ। ଷଷ୍ଠ ଦୃଶ୍ୟ ଇନ୍ଦ୍ରଭୁବନ। ବିଶ୍ୱକର୍ମା କୁମାରଙ୍କ ସଙ୍ଗେ ଇନ୍ଦ୍ରଭୁବନରେ ପ୍ରବେଶ କଲେ। ଇନ୍ଦ୍ର ବିଶ୍ୱକର୍ମାଙ୍କର ଜୟ ହେଉ। ଦେବଗଣ ମହାତ୍ମନ୍ ଆପଣ ଆମମାନଙ୍କୁ ରକ୍ଷା କରନ୍ତୁ, ଏତିକି ପ୍ରାର୍ଥନା। ବିଧାତା ବରରେ ସୁନ୍ଦର ଉପସୁନ୍ଦ ସମୁଦ୍ର ମନ୍ଥନ ବେଳେ ଅମୃତ ଖାଇ ଅମର ହୋଇପାରିଛନ୍ତି, ଦେବରାଜ୍ୟ ଜୟ କରି ସେମାନେ ସ୍ୱର୍ଗର ରାଜା ହୋଇଛନ୍ତି। ଆପଣ ସୁନ୍ଦର ଉପସୁନ୍ଦଙ୍କର କଳହ ସୃଷ୍ଟି ଉଦ୍ଦେଶ୍ୟରେ ଏପରି ଗୋଟିଏ ଅନିନ୍ଦ୍ୟା ନାରୀ ଗଠନ କରନ୍ତୁ ଯାହାଦ୍ୱାରା ଦେବତାଙ୍କର ଅଭୀଷ୍ଟ ସିଦ୍ଧି ହେବ, ତା ନହେଲେ ଦାନବ ଯୁଦ୍ଧରେ ଅଜେୟ। ବିଶ୍ୱକର୍ମା ଆପଣମାନଙ୍କର ନିର୍ଦ୍ଦେଶ ନିଶ୍ଚୟ ପାଳନ କରିବି। ତିମିରିତ ମେରୁ ସମୁଦ୍ର କୂଳରେ ତ୍ରିଦିବର ବହୁ ଦୂରରେ ମର୍ତ୍ତ୍ୟର ସୃଷ୍ଟି ସୀମାରେଖା ନିକଟରେ ଯେ ମେରୁ ପର୍ବତ ତୁଷାର କିରୀଟ ଘେନି ଉଭା ହୋଇ ରହିଅଛି, ସେଇଠାରେ ମୋର ବାସଗୃହ। ସଂସାରର ଜଞ୍ଜାଳ ମୋତେ ସ୍ପର୍ଶ କରେ ନାହିଁ, ଦେବାସୁର ସଂଗ୍ରାମରେ ଦେବତାଙ୍କର ପରାଜୟ ବାର୍ତ୍ତା ମଧ୍ୟ ମୋ ପକ୍ଷରେ ନୂତନ ସମ୍ବାଦ। ଇନ୍ଦ୍ର ଶିଳ୍ପୀରାଜ ବର୍ତ୍ତମାନ ଆପଣଙ୍କର ଦୟା ଉପରେ ସମଗ୍ର ଦେବଶକ୍ତି ନିର୍ଭର କରୁଛି। ବିଶ୍ୱକର୍ମା ଧ୍ୟାନସ୍ଥ ହୋଇ ବ୍ରହ୍ମାଙ୍କ ପ୍ରଦତ୍ତ ସୃଷ୍ଟି ବୀଜ ମନ୍ତ୍ର ଉଚ୍ଚାରଣ କଲେ। ବିଶ୍ୱକର୍ମା ବ୍ରହ୍ମାଙ୍କ ବରରେ ମୁଁ ଯାହାକୁ ସ୍ମରଣ କରିବି ସେ ମୋ ନିକଟକୁ ଆସିବ, ମୁଁ ଧ୍ୟାନସ୍ଥ ହୁଏ। ବିଶ୍ୱକର୍ମା ଧ୍ୟାନସ୍ଥ ହୋଇ ଏକ ଅନିନ୍ଦ୍ୟ ସୁନ୍ଦରୀ ଲଳନା ସୃଷ୍ଟି କଲେ, ଶେଷରେ ଅମୃତ ସଞ୍ଚାର କରି ଦେବଶିଳ୍ପୀ ଏହି ଅପରୂପ ଅପୂର୍ବ କାମିନୀକୁ ଜୀବନ୍ୟାସ କଲେ। ଜୀବନ୍ୟାସ ପାଇ ଜୀବନ୍ତ ନାରୀ ଉଭା ହେଲେ, ଏହି ସମୟରେ ଦେବଗଣ ଆସି ପ୍ରବେଶ କଲେ। ବିଶ୍ୱକର୍ମା ହେ ଇନ୍ଦ୍ରାଦି ଦେବଗଣ, ଏବେ ଆପଣଙ୍କର ଅଭୀଷ୍ଟ ସିଦ୍ଧି ହେଲା ତ? ଇନ୍ଦ୍ର ହେ ଦେବଶିଳ୍ପୀ, ତୁମର ଅପୂର୍ବ ସୃଷ୍ଟିର ତୁଳନା ନାହିଁ, ଯେଣୁ ସ୍ଥାବର ଜଙ୍ଗମ ଭୂତାତ୍ମକ ପ୍ରକୃତିର ସୌନ୍ଦର୍ଯ୍ୟ ପସରାରୁ ତିଳ ତିଳ ସୁଷମା ଆଦୃତ ହୋଇ ଏ ନାରୀ ସୃଷ୍ଟି ହୋଇଛି, ତେଣୁ ଏହାର ନାମ ତିଳୋତ୍ତମା ରଖାଯାଉ। ବିଶ୍ୱକର୍ମା ତଥାସ୍ତୁ। ଇନ୍ଦ୍ର ମନ୍ମଥ ଖାଆନ୍ତି। ମନ୍ମଥ ଆଜ୍ଞା। ଇନ୍ଦ୍ର ତୁମେ ମଧୁକର ଋତୁରାଜଙ୍କୁ ସଙ୍ଗରେ ଘେନି ଏହି ନାରୀ ସହିତରେ ଅବିଳମ୍ବେ ସୁନ୍ଦର ଉପସୁନ୍ଦଙ୍କ ନିକଟରେ ଉପସ୍ଥିତ ହୁଅ। ମଦନ ନମସ୍କାର କରି ଜେ ଆଜ୍ଞା। ଇନ୍ଦ୍ର। କାର୍ତ୍ତିକେୟ, ତୁମେ ଦେବସେନାପତି, ଆମର ସୈନ୍ୟମାନଙ୍କୁ ଖାଣ୍ଡବ ବନକୁ ଅଧେ ଆଉ ଅଧେ କାମ୍ୟକ ବନକୁ ପଠାଇ ଦିଅ। ସେମାନେ ଜାଗ୍ରତ ରହିଥିବେ। ସୁନ୍ଦ ଉପସୁନ୍ଦ ପରସ୍ପର ବିବଦମାନ ହେଲେ ତାର ଶେଷ ଫଳକୁ ଅପେକ୍ଷା ନ କରି ଦୈତ୍ୟନାଶ କରିବାକୁ ଆଦେଶ ଦେବେ। ଏହା ମୋର ଇଚ୍ଛା ଓ ତୁମକୁ ଆଦେଶ। କାର୍ତ୍ତିକେୟ, ଦେବରାଜଙ୍କ ଆଦେଶ ଶିରୋଧାର୍ଯ୍ୟ। ଦେବଗଣ, ଆସ ସେନାପତି, ସମସ୍ତେ ଦେବସେନା ଗହଣରେ ବର୍ତ୍ତମାନ ଆତ୍ମଗୋପନ କରି ବନ ପ୍ରବେଶ କରିବା। ସପ୍ତମ ଦୃଶ୍ୟ, ସୁନ୍ଦ ଉପସୁନ୍ଦଙ୍କ ରାଜଦରବାର। କାଳକେତୁ, ଧୂମକେତୁ, ସେନାପତିଗଣ, ଦାନବଗଣ, ଅପ୍ସରାଗଣ ଉପସ୍ଥିତ ରହିଛନ୍ତି। ଉପସୁନ୍ଦ ହସି, ଭାଇ, ଯେଉଁ ଇନ୍ଦ୍ର ବୃତ୍ରାସୁର ବଧ କଲା, ଯେଉଁ ନପୁଂସକ କାର୍ତ୍ତିକ ତ୍ରିପୁରାସୁର ସଂହାର କଲା, ସେମାନଙ୍କ ଆସ୍ଫାଳନ ଆଉ ଶୁଭେ ନାହିଁ। ସେମାନଙ୍କର ବାହୁ ଆଜି ଦୁର୍ବଳ, ଆମେ ଅମର। ଯେତେଦିନ ସୂର୍ଯ୍ୟଚନ୍ଦ୍ର ରହିଥିବେ ସେତେକାଳ ଆମର ରାଜତ୍ଵ, ଆମର ଅସୀମ କ୍ଷମତାର ବିନାଶ ନାହିଁ। କାଳକେତୁ, ମହାରାଜ, ଅମର ତ କେହି ନୁହନ୍ତି, ଦେବତାମାନେ ଅମର, ମାତ୍ର ବିଧାତା ଆପଣମାନଙ୍କୁ ଅମରବର ଦେଇ ପ୍ରାକୃତିକ ନିୟମର ବ୍ୟତିକ୍ରମ କରିଛନ୍ତି, ତେଣୁ ଏହା ଅତି ଅସମ୍ଭବ ବୋଧ ହୁଏ। ଧୂମକେତୁ, ଯଥାର୍ଥ କହିଲ କାଳକେତୁ, ଏହା ମୋର ମଧ୍ୟ ବିଶ୍ୱାସ ହୁଏ ନାହିଁ, ବ୍ରହ୍ମା ତ ଦେବ ପିତାମହ। ସୁନ୍ଦର, ତପସ୍ୟା ଆଉ ପୁଣ୍ୟ ବଳରେ ଇନ୍ଦ୍ର ସ୍ୱର୍ଗରେ ରାଜା ହୋଇ ଅମର ହୋଇଛି, ଆମେ ଆଜି ତାପରି ପ୍ରତାପୀ ରାଜାକୁ ଆମର କିଙ୍କର କରିପାରିଛୁ, ଅର୍ଥାତ୍ ଇନ୍ଦ୍ରଠାରୁ ଆମର ତପବଳ ବେଶୀ। ଭଗବାନ ନୃସିଂହ ଅବତାର ହେଲାବେଳେ ଆମର ପିତାମହ ହିରଣ୍ୟକଶିପୁ ଦୈତ୍ୟକୁ ବିଦାରଣ କରିଥିଲେ। ସେହି ହିରଣ୍ୟକଶିପୁ ପୁତ୍ର ନିକୁମ୍ଭାସୁରର ପୁତ୍ର ଆମ୍ଭେମାନେ, ଆମମାନଙ୍କର ବିନ୍ଧ୍ୟଗିରିରେ ଅୟୁତ ବର୍ଷ ତପସ୍ୟା ଫଳରେ ବ୍ରହ୍ମା ସନ୍ତୁଷ୍ଟ ହୋଇ ଆମକୁ ଅମରବର ଓ ସ୍ୱର୍ଗରାଜ୍ୟ ପ୍ରଦାନ କରିଛନ୍ତି। ତେବେ ଭାତୃ ବିରୋଧରେ ଆମର ମୃତ୍ୟୁ ହେବ ବୋଲି ଧାତା କହିଛନ୍ତି, ଆମେ ମଧ୍ୟ ଭାତୃ ବିରୋଧୀ ହେବୁ ନାହିଁ ବୋଲି ତାଙ୍କୁ ବର ମାଗିଛୁ। ଧୂମକେତୁ ଆନନ୍ଦରେ, ତାହେଲେ ଆଉ ଚିନ୍ତା ନାହିଁ, ଆପଣମାନେ ନିରକ୍ଷୀର ତୁଲ୍ୟ, ଦୁଇ ଦେହରେ ଏକ ପ୍ରାଣ ହୋଇ ମିଳିତ ଭାବରେ ଅବସ୍ଥାନ କରନ୍ତୁ। ଜଣଙ୍କର ଚିନ୍ତା ଅନ୍ୟଠାରେ ଯେପରି ପ୍ରତିବିମ୍ବିତ ହୁଏ କାୟାର ଛାୟା ଭଳି, ଆପଣମାନେ ଜଗତରେ ଅଜର, ଅମର ଅଜେୟ। କାଳକେତୁ, ଆପଣଙ୍କ ଭୟରେ ଦେବଲୋକ ତ୍ରସ୍ତ, ସେଥିପାଇଁ ସେମାନେ ସମସ୍ତେ ବନବାସ କରୁଛନ୍ତି। ଦୈତ୍ୟକୁଳ ଦୀର୍ଘ ଅଟହାସ୍ୟ ରୋଳ। ସୁନ୍ଦର, ତୁମେମାନେ ବହୁତ କଷ୍ଟ ପାଇଛ, ବର୍ତ୍ତମାନ କିଛି ଆନନ୍ଦ କର, ଆମୋଦ ପ୍ରମୋଦ କର, ବିଶ୍ରାମ ସୁଖ କର, ଯୁଦ୍ଧକ୍ଳାନ୍ତି ଦୂର କରିବା ଆବଶ୍ୟକ। ଦୈତ୍ୟଗଣ, ଜୟ ସୁନ୍ଦର ଉପସୁନ୍ଦଙ୍କର ଜୟ। ସୁନ୍ଦର, ଚାଲ ଭାଇ ଉପସୁନ୍ଦ, ଆମେ ଦୁହେଁ ମୃଗୟ ବିନୋଦ କରିବାକୁ ବନରୁ ବନାନ୍ତରକୁ ଯିବା। ସଶାଗରା ଧରଣୀର କୁସୁମ କୁନ୍ତଳା ବେଶ ବନାନୀର ଗଭୀରତମ ଦେଶରେ ଅତି ସୁନ୍ଦର ମନୋଜ୍ଞ। ବହୁକାଳ ଦେବସେନାଙ୍କ ସହିତ ସମର ଅଭିଯାନ କରି ଆଉ ନିଶ୍ଚିନ୍ତ ଆନନ୍ଦ ବିନୋଦନର ଅବସର ହୋଇନାହିଁ। ଉପସୁନ୍ଦ ଆହ୍ଲାଦରେ, ଚାଲ ଭାଇ ଧୂମକେତୁ, କାଳକେତୁ, ରକ୍ତବାହୁ ପାତ୍ର ମନ୍ତ୍ରୀଗଣ, ଚାଲ ଆଜି ରାଜଗହଣରେ ବନଗହନକୁ ମୃଗୟା କରିଯିବା। ଅଶ୍ୱଗଜ ପଦାତିକ ଅସ୍ତ୍ର ରଥ ସମସ୍ତ ସାଜ ସରଞ୍ଜାମ ଆଣି ଠୁଳ କରି ବିନୋଦ ଯାତ୍ରାର ଅନୁରୂପ ବ୍ୟବସ୍ଥା କର। କାଳକେତୁ, ଚକ୍ଷୁ ପଲକ ମାତ୍ରକେ ତାହା ସବୁ ସଜ୍ଜିତ ହେବ ସମ୍ରାଟ, ପ୍ରସ୍ତୁତ ହୁଅନ୍ତୁ। ସୁନ୍ଦର, ଅପ୍ସରାଗଣଙ୍କୁ ଆମମାନଙ୍କର ପ୍ରମୋଦ ସହଚରୀ ରୂପେ ସଙ୍ଗେ ସଙ୍ଗେ ଯିବାକୁ ହେବ। ଘଟଣାସ୍ଥଳରେ ଭ୍ରମଣ କ୍ଳାନ୍ତ ତିଳୋତ୍ତମାର ପ୍ରବେଶ। ତିଳୋତ୍ତମା, ଓହ, ବିଧାତା ମୋ ଭାଲରେ କି ଏପରି ଦୁଃଖ କଷ୍ଟ ଲେଖିଥିଲା, କିଏ ଜାଣି, ତାହା ସିଏ ଜାଣେ। ଘନ ତିମିରିତ ବନ୍ଧୁର ପଥ ଅତିକ୍ରମ କରି ସେ ଦୁଃଖ ମୁଁ ବୁଝିପାରୁଛି ଦୂରକୁ ଚାହିଁ। ଓହ, ଅନତି ଦୂରରେ କି ସୁନ୍ଦର ସ୍ଫଟିକ ପରି ସ୍ୱଚ୍ଛ ତରଳ ରଜତ ଶ୍ରୋତା ଜଳରାଶି ଯାଏ, ସେହି ସରୋବର ତୀରରେ କିଛି କ୍ଷଣ ମୁଁ ବିଶ୍ରାମ କରେ। ତିଳୋତ୍ତମା ପଥ ଅତିକ୍ରମ କରି ସରୋବର ସୋପାନରେ କ୍ଳାନ୍ତ ତନୁକୁ ଢାଳି ଦେଇ ବିଶ୍ରାମ କଲା। କ୍ଷଣକାଳ ବିଶ୍ରାମ ପରେ ସରୋବରରେ ନିଜ ପ୍ରତିବିମ୍ବ ଦେଖି ଅବୋଧ ଭଳି ସ୍ୱଗତୋକ୍ତି କଲା, ଆହା, ଏପରି ମନୋହର ରୂପକାନ୍ତି ପୃଥିବୀର ଚକ୍ଷୁ କେବେ ଦେଖିଛି କି? ପିତାମହ ବ୍ରହ୍ମାଙ୍କ ନିଳୟରେ ଦେଖିଛି ସୁନ୍ଦରୀ ଶ୍ରେଷ୍ଠା ଇନ୍ଦ୍ରାଣୀଙ୍କୁ, ବିଦ୍ୟାଧରୀ କିନ୍ନରୀଗଣଙ୍କୁ, ଦେବବାଳାମାନଙ୍କୁ, କିନ୍ତୁ ଏ ଲଳନାର ପଦରଜ ସହିତ ସେମାନଙ୍କର ତୁଳନା ହୁଏ ନାହିଁ। ମନେ ହୁଏ ଏବା ବନଦେବୀ ହୋଇଥିବେ। ସେହି ଅତୁଳା ନାରୀଙ୍କର କିଙ୍କରୀ ପଣରେ ରହି ପଦସେବା କରିବାକୁ ଚିତ୍ତ ବଳେ। ହେ ଭଗବତୀ, ତୁମେ ଜଳଦେବୀ ହୁଅ ବା ବନଦେବୀ ହୁଅ, ପ୍ରତ୍ୟକ୍ଷଭୂତା ହୋଇ ମୋତେ ଦର୍ଶନ ଦିଅ। ଏହା କହି ତିଳୋତ୍ତମା ଭକ୍ତିଭାବରେ ପ୍ରଣାମ କଲା। ଜଳ ପ୍ରତିବିମ୍ବ ମଧ୍ୟ ସେହିପରି ପ୍ରଣାମ କଲା ତିଳୋତ୍ତମାକୁ। ତିଳୋତ୍ତମା, ବିସ୍ମୟରେ କିଏ ତୁମେ, ସ୍ୱଚ୍ଛ ନୀଳ ଜଳ ମଧ୍ୟରେ କିଏ ତୁମେ, ହେ ଦେବୀ, ହେ ସୁନ୍ଦରୀ ଶ୍ରେଷ୍ଠା? ଧ୍ୱନି କାନନରେ ପ୍ରତିଧ୍ୱନ୍ଦିତ ହେଲା। ତିଳୋତ୍ତମା ଭୟ ବିହ୍ୱଳ ହୋଇ ଆତଙ୍କରେ ଡାକିଲା, ପିତାମ୍ଭ ବ୍ରହ୍ମା। ତାପରେ ସେଠାରେ ସେ ମୂର୍ଚ୍ଛିତ ହୋଇ ପଡ଼ିଲା। ବସନ୍ତ ସହ ମଦନ ହସି ହସି ସେଇଠାରେ ଆସି ଉପସ୍ଥିତ ହେଲେ। ତିଳୋତ୍ତମାକୁ ଜଳସିଞ୍ଚି ସାଷ୍ଟମ କରାଇଲେ। ମଦନ, ତିଳୋତ୍ତମା କାହିଁକି କାହାକୁ ଭୟ କରୁଛ ମୃଗାକ୍ଷୀ? ହେଇଟି ଚାହିଁ ଦେଖ, ବସନ୍ତ ସହିତ ତମ ସଙ୍ଗରେ ଅଦୃଶ୍ୟ ଭାବରେ ମୁଁ ରହିଛି। ଆମେ ଦୁଇଜଣ ଅଲକ୍ଷ୍ୟରେ ତୁମ ପଥ ଅନୁସରଣ କରି ଚାଲିଛୁ। ତିଳୋତ୍ତମା, ମଦନ, ତୁମେ ବସନ୍ତ ସହିତ ମୋର ଅଙ୍ଗରକ୍ଷୀ ହୋଇ ଆସିଛ ବୋଲି ତ ମୁଁ ଜାଣେ ନାହିଁ। ଗୋଟିଏ ପରମାସୁନ୍ଦରୀ ନାରୀକୁ ଜଳଦର୍ପଣରେ ଦେଖି ତାର ଲୋକୋତ୍ତର ସୌନ୍ଦର୍ଯ୍ୟରେ ମୁଁ ବିହ୍ୱଳା ହୋଇପଡ଼ିଲି। ଦେବୀ ବୋଲି ମନେକରି ପ୍ରଣାମ କଲି, ମାତ୍ର ସେହି ନାରୀର ଅସ୍ତିତ୍ୱ ଖୋଜି ନ ପାଇ ଭିତତ୍ରସ୍ତ ହୋଇପଡ଼ିଲି। ମୋର ବୁଦ୍ଧି ବିଭ୍ରମ ଘଟିଲା ମୁହୂର୍ତ୍ତକ ପାଇଁ। ବସନ୍ତ, ତିଳୋତ୍ତମେ, ଯେଉଁ ପ୍ରତିମା ବିମ୍ବ ଜଳଦର୍ପଣରେ ଦେଖିଲ ତାହା ତୁମରି ନିଜ ରୂପ। ତୁମରି ମଧୁର ଧ୍ୱନିର ପ୍ରତିଧ୍ୱନିତ କରୁଛି ନୀଳ ବନରାଜୀ କୂଳରେ ରହିଥିବା ନୃତ୍ୟରତା ମୟୂରୀ। ଏ ରୂପ ସମ୍ଭାର ଦେଖି ନାରୀ ହୋଇଛି ତୁମେ ଯଦି ଏପରି ବିବସା ହୁଅ, ଭାବି ଦେଖିଲ ତୁମ ଦର୍ଶନ ଲାଳାସି ପୁରୁଷକୂଳଙ୍କର ଦଶା କିପରି ହେବ। ମଦନ, ବୃଥା ବାକ୍ୟବ୍ୟୟରେ ବିଳମ୍ବ କରି ଲାଭ ନାହିଁ, ଯଥାଶୀଘ୍ର ଯାଅ ରୂପସୀ, ନିକଟରେ ଦୈତ୍ୟରାଜଙ୍କୁ ଭେଟିବ। ତିଳୋତ୍ତମା ଧୀର ପଦକ୍ଷେପରେ ମରାଳ ଗମନରେ କାନନ ପଥରେ ଅଗ୍ରସର ହେଲା। ଲତା ମହିରୁହ କୋକିଳ ଅଳି କପୋତିମାନେ ସେହି ନାରୀକୁ ପଥରେ ସେମାନଙ୍କ ନିକଟରେ କ୍ଷଣେ ବିଶ୍ରାମ କରିବାକୁ ଅନୁରୋଧ କଲେ, କୁସୁମାଞ୍ଜଳି ଦେଲେ। ଛାୟା ସୁନ୍ଦରୀ ତରବରରେ ପୁଷ୍ପଫଳ ସଜାଇ ସଖୀ ଭାବରେ ବରଣ କରି କହିଲେ, ହେ ସୁନ୍ଦରୀ, କ୍ଷଣକ ପାଇ ତୁମେ ଏହି ତରୁତଳେ ଉପବେଶନ କର, ମୁଁ ତୁମକୁ ସୁଶୀତଳ ଛାୟାଦାନ କରିବାକୁ ପ୍ରତୀକ୍ଷା କରୁଛି। ବନଚରଗଣ ଓ ପାର୍ବତ୍ୟା କନ୍ୟାଗଣ କହିଲେ, ହେ ସୁନ୍ଦରୀ ଶ୍ରେଷ୍ଠା, ଏହି ଦଣ୍ଡକ ବନରେ ବୈଦେହୀ ନିବାସ କରିଥିଲେ, ତୁମେ ବିଶ୍ରାମ କର। ମଦନ ସହାସ୍ୟ କୌତୁକରେ, ଆହା, ବିଧାତାଙ୍କର କି ଅପୂର୍ବ ଲୀଳା! ଏ ନାରୀକୁ ଦେଖି ଧରିତ୍ରୀ ବନସ୍ପତି ମଧ୍ୟ ପାଗଳ। ସୁନ୍ଦ ଉପସୁନ୍ଦ ଆନନ୍ଦ ଉତ୍ସବରେ ମତ, ଭୋଜନ ପାନ ଗାନ ଅପ୍ସରା ମେଳରେ ଆନନ୍ଦ ମତ, ବନସ୍ଥଳୀରେ ଦାନବ ସେନାବଣ ଆମୋଦ ମତ, ଅଶ୍ୱ ଗଜ ପଦାତିକମାନେ ଅସ୍ତ୍ର ଝଙ୍କାରରେ ନିଜର ପୌରୁଷ ପ୍ରଦର୍ଶନ କରୁଛନ୍ତି। ସୁନ୍ଦ ଉପସୁନ୍ଦ ବନବନାନ୍ତ ଭ୍ରମଣ କରୁ କରୁ ତିଳୋତ୍ତମାକୁ ପୁଷ୍ପାସ୍ତରଣରେ ଆସୀନ ଦେଖିଲେ। ଉପସୁନ୍ଦ, ଭାଇ ସୁନ୍ଦ, କି ଆଶ୍ଚର୍ଯ୍ୟ ଦୃଶ୍ୟ ଦେଖିଲଣି! ମଳୟ ସମୀର ସୁଦୂର ବନାନୀ ବୁକୁରୁ ଅଜଣା ପୁଷ୍ପ ସୁରଭି ଚନ୍ଦନ ସିକ୍ତ କରି ବାହି ଆଣୁଛି, ଏ ଅକାଳରେ ବସନ୍ତ ଆସିଲା କିପରି? ଚାଲ ଭାଇ ଦେଖିବା କେଉଁ କୁଞ୍ଜ କାନନରୁ ଏପରି ସୁରଭି ମଳୟ ବହି ଆଣୁଛି। ଆହ, ଭ୍ରମର ଗୁଡ଼ିକ ଦୂରରେ ଉଡ଼ିବା ଦେଖି ମନେ ହେଉଛି ନିକଟରେ ସରୋବରରେ କମଳିନୀ ମୃଣାଳ ଉପରେ ଫୁଟିଛି, ତାର ମାଦକ ଗନ୍ଧ ଭ୍ରମର କୂଳଙ୍କୁ ଅସହ୍ୟ ହୋଇଛି। ସୁନ୍ଦର, ଭାଇ, ଏ ଶଶାଗରା ଧରା ଦ୍ୱିଲୋକ ଭୂଲୋକ ଗ୍ରହ ଉପଗ୍ରହ ସୂର୍ଯ୍ୟ ଚନ୍ଦ୍ର ତାରା ସମସ୍ତେ ଯେପରି ଆମର ଜୟଗାଥା ଗାହି ପୁଲକିତ ହେଉଛନ୍ତି, ଯେତେବେଳେ ଆମର ପ୍ରଜାକୁଳ ସୁଖୀ, ସେତେବେଳେ ଏ ଗହନ ବିପିନର ଦେବତା କ'ଣ ପାଇଁ ତାଙ୍କର ଆନନ୍ଦ ବାର୍ତ୍ତାର ପ୍ରତୀକ ମଳୟକୁ ସୁରଭିତ କରି ଆମ ନିକଟକୁ ପଠାଇବେ ନାହିଁ କହିଲ? ବନଦେବୀ ପୁଷ୍ପାସ୍ତରଣରେ ଆମକୁ ଅଭିବାଦନ କରିଛନ୍ତି ବୋଲି ମନେ କରେ। ଉପସୁନ୍ଦ, ରାଜକାର୍ଯ୍ୟରୁ ଅବସର ବିନୋଦନ ପାଇଁ ଆସିବା ସାର୍ଥକ ହୋଇଛି ଭାଇ, କି ଆନନ୍ଦମୟ ସତେ ଏନି କାଞ୍ଚନ ବନସ୍ଥଳୀ! ଅରଣ୍ୟ ଦେବତାର କି ଆକର୍ଷଣ ଶକ୍ତି! ମୋର ସମସ୍ତ ଚେତନା ଯେପରି ଆରଣ୍ୟକ ମାଦକ ଆକର୍ଷଣରେ ବିମୁଢ଼ ହୋଇଯାଉଛି, ଇଚ୍ଛା ହେଉଛି ଏଠାରେ ବାସ କରେ। ସୁନ୍ଦ ଉପସୁନ୍ଦ ବନଭ୍ରମଣ କରି ରଥରୁ ଅବତରଣ କଲେ। ଖଣ୍ଡି ସ୍ଫଟିକ ଆସନରେ ଦୁଇ ଭାଇ ବସିଲେ କ୍ଳାନ୍ତି ଦୂର କରିବାକୁ। ତିଳୋତ୍ତମା ଭୀତକଣ୍ଠରେ, ଓହ, କିଏମାନେ? ଏମାନଙ୍କର ଦୀର୍ଘ ବପୁ ଦେଖି ମୋର ହୃଦୟ କମ୍ପିତ ହେଉଛି, ଆଉ ଶରୀର ମଧ୍ୟ ଘର୍ମାକ୍ତ ହେଉଛି। ଏ ଇନ୍ଦ୍ରସମ ରୂପଲାବଣ୍ୟ ସମ୍ପନ୍ନ ଯୁବକତ୍ୱୟ କିଏ ସେ? ଅସାମାନ୍ୟ ଏମାନଙ୍କ ଶରୀର ଦୀର୍ଘ ଶରୀରର ପରାକ୍ରମ। ମଦନ କହୁଥିଲେ ଯେଉଁ ଦୈତ୍ୟମାନଙ୍କ କଥା, ଏମାନଙ୍କର ସେଇ ଦୈତ୍ୟ? ଏକ ଦୃଷ୍ଟିରେ ସୂର୍ଯ୍ୟମୁଖୀ ସୂର୍ଯ୍ୟଙ୍କୁ ଚାହିଁଲା ଭଳି ଚାହିଁ ରହିଲା ଭଳି ତିଳୋତ୍ତମା ଦୈତ୍ୟଦ୍ୱୟଙ୍କୁ ଚାହିଁ ରହିଲା। ସୁନ୍ଦର, କି ଆଶ୍ଚର୍ଯ୍ୟ! ଏ ବନ ନିକୁଞ୍ଜରେ ଉଜ୍ଜଳ ପ୍ରଦୀପ ଶିଖା ରୂପିଣୀ ଏ ନାରୀ କିଏ? ନା ଏ ଗୌରୀ ଭଗବତୀ ମୂର୍ତ୍ତି? ଚାଲ ଯାଇ ତାଙ୍କ ପଦରେ ପୁଷ୍ପାଞ୍ଜଳି ଦେଇ ପୂଜା କରିବା, ଦେବୀ ବରଦା ହେବେ। ସୁନ୍ଦ ଉପସୁନ୍ଦ ତୀବ୍ର ବେଗରେ ତିଳୋତ୍ତମାଙ୍କ ନିକଟକୁ ଗମନ କଲେ। ବସନ୍ତ, ହେ ମନ୍ମଥ, ଏହି ପ୍ରକୃଷ୍ଟ କାଳରେ ତୁମର ତୀକ୍ଷ୍ଣ ପଞ୍ଚସାୟକରୁ ଦୈତ୍ୟମାନଙ୍କୁ ବାଣବିଦ୍ଧ କର। ଦେବରିପୁଙ୍କ ବିନାଶ କରିବାରେ ବିଳମ୍ବ କର ନାହିଁ। ଅନ୍ତରୀକ୍ଷରୁ କୁସୁମସର ବୃଷ୍ଟି ହୋଇ ଅସୁରମାନଙ୍କୁ ଅତିଷ୍ଠ କଲା। ମଦନ ସରରେ ଜର୍ଜରିତ କଳେବର ହୋଇ ସୁନ୍ଦ ଉପସୁନ୍ଦ ଦୁହେଁ ଅଙ୍ଗନାକୁ ଧରି ପକାଇଲେ। ଉପସୁନ୍ଦ କ୍ରୋଧରେ, ବୀରଶ୍ରେଷ୍ଠ, ଏ ନାରୀ ଉତ୍ତମା ତିଳୋତ୍ତମା ସମ୍ପର୍କରେ ତୁମର ଭାତୃବୋଧ ହେବ, ତୁମେ କ'ଣ ପାଇଁ ଏ ନାରୀକୁ ସ୍ପର୍ଶ କରୁଛ? ସୁନ୍ଦର, ବଡ଼ ଆଶ୍ଚର୍ଯ୍ୟ କଥା କହିଲ ଭାଇ, ତୁମ ସମ୍ମୁଖରେ ମୁଁ ଯେ ଏହି କ୍ଷଣି ଏ କନ୍ୟାରତ୍ନକୁ ବରଣ କଲି, ଏ ମୋର ଏ ନାରୀ ମୋର ପତ୍ନୀ, ତୁମେ ଏ ନାରୀର ଦେବର ହେବ, ତୁମର ମାତୃସ୍ଥାନିଆ ଗୁରୁସ୍ଥାନିଆ, ଏ ନାରୀର ହସ୍ତମୁକ୍ତ କର, ଏହାକୁ ସ୍ପର୍ଶ କର ନାହିଁ। ଉପସୁନ୍ଦର ପ୍ରଜ୍ୱଳିତ ହୁତାସନ ସମ ମହାକୋପରେ, ରେ ଅଧର୍ମାଚାରୀ କୁଳାଙ୍ଗାର, ଭାତୃବଧୂକୁ ଦୈତ୍ୟମାନେ ମାତୃସମ ମଣିଥାନ୍ତି, ନିର୍ଲଜ ତୁ ଅଧୀର ହୋଇ ତୁ ପୁଣି ତାର ଅଙ୍ଗସ୍ପର୍ଶ କରୁଛୁ। ସୁନ୍ଦର, କ'ଣ କହିଲୁ ପାମର, ମୁଁ ପାପାଚାରୀ ଅଧର୍ମାଚାରୀ, ଧିକ୍ ଧିକ୍ ତୋତେ, ଧିକ୍ ଦୁଷ୍ଟମତୀ, ପାପିଷ୍ଟ ଶୃଗାଳ ହୋଇ ସିଂହି ସହିତ ମିଳନର ବାଞ୍ଛା, ରେ ବର୍ବର, ତୋର ଉପଯୁକ୍ତ ଶାସ୍ତି ବିଧାନ କରିବି। ସୁନ୍ଦର ଅସି ନିଷ୍କାସିତ କରିବା ଦେଖି ହୁଙ୍କାର କରି ଉପସୁନ୍ଦର ନିଜର ଅସ୍ତ୍ର ଧାରଣ କଲା। ଦୁହିଁଙ୍କ ଅସ୍ତ୍ର ଦୁହିଁଙ୍କୁ କ୍ଷତବିକ୍ଷତ କରିଦେଲା। ଦୁହେଁ ରକ୍ତସ୍ନାତ ହୋଇ ଭୂତଳ ସାଇ ହେଲେ। କେତେକ୍ଷଣ ପରେ ସୁନ୍ଦର ଚେତନା ପାଇ ଉଠିଲା। ସୁନ୍ଦର, ଓହ, କି କୁକର୍ମ କଲି, ପୂର୍ବ କଥା ପିତାମହଙ୍କ ବରଦାନ ସର୍ତ୍ତ ସବୁ ଭୁଲିଗଲି। ଇତି ତପସ୍ୟା କରି ବିଧାତା ତୋଷି ଯେ ବର ମିଳିଲା, ଏହା କି ତୋର ଶେଷ ଫଳ ହେଲା? ବାଲିବକ୍ଷରେ କୃତ୍ରିମ ସୌଧ ନିର୍ମାଣିଥିଲି କାହିଁକି? କାମ ମଦରେ ଯେଉଁ ଦୁର୍ମତୀମାନେ ମତ୍ତ ହୁଅନ୍ତି, ସେମାନଙ୍କର ଏହି ଗତି ଚିରନ୍ତନ ବୋଲି ଜଗତରେ ବିଦିତ ଅଛି। କିନ୍ତୁ ଭାଇ, ଏତିକି ମୋର ଦୁଃଖ ରହିଲା, ରଣକ୍ଷେତ୍ରରେ ଶତ୍ରୁ ଜିଣି ମୋର ପ୍ରାଣନାଶ ହେଲା ନାହିଁ। ମୃଗରାଜ ବ୍ୟାଧ ଫାନ୍ଦରେ ଅକସ୍ମାତ ଜୀବନ ଦେଲା ଭଳି ଆମ ଉଭୟଙ୍କର ସମଦଶା ହେଲା। ବିଷାଦରେ ନିଶ୍ୱାସ ମାରି ସୁନ୍ଦର ଅସୁର ଦେହତ୍ୟାଗ କଲା। ଉପସୁନ୍ଦର ଶୋକାଭିଭୂତ ହୋଇ, ହେ ଦୈତ୍ୟ କୁଳପତି, ତୁମର ଅମର ବାଞ୍ଛିତ ଶରୀର ଧରଣୀରେ ଲୁଟୁଛି, ଚାଲ ଉଠ, ଯୁଦ୍ଧକ୍ଷେତ୍ରକୁ ଯିବା। ତୁମେ ଆଜି ଦାନବ ସେନାପତି ନହେଲେ ଦାନବ କୁଳର ନାମ ଲୋପ ହେବ। ହେ ଅଗ୍ରଜ, ମୁଁ ତୁମର ଚିର ଦାସ, ଚିର ଅନୁଗତ କିଙ୍କର ମାତ୍ର, ଅଳ୍ପ ଦୋଷରେ ଦୋଷୀ, କ୍ଷମା କର ଭାଇ। ହେ ବାସ, ହେ ବାସବ ବିଜୟୀ, ହେ ବାମାକୁ ତୁମେ ଗ୍ରହଣ କରି ମନରୁ ପ୍ରାସନ ଆଶ କର। ଦୂରରୁ ଦେବତାମାନଙ୍କର ବିଜୟ ହୁଙ୍କାର ଶଙ୍ଖଧ୍ୱନି ଶୁଭିଲା। ଦେବସେନାଗଣ ଅସ୍ତ୍ର ନେଇ ଦାନବକୁଳ ସଂହାର କରି କରି ଉପସୁନ୍ଦ ନିକଟରେ ଉପସ୍ଥିତ ହେଲେ। ଇନ୍ଦ୍ର, ହେ ଉପସୁନ୍ଦ, ତୁମେ ମଦମତ୍ତ ହୋଇ ପୃଥିବୀ ପୃଷ୍ଠରେ ଅଧର୍ମ ସ୍ରୋତ ପ୍ରବାହିତ କଲ, ଭୂତଗଣ ଓ ଦେବଗଣଙ୍କ ପ୍ରତି ଅନାଚାର କରିଛ, ଧରଣୀର ସମଗ୍ର ସମ୍ପଦ ଜୁର କରି ଲୁଟି କରି ତୁମେ ଆଉ ତୁମର ଭାଇ ସୁନ୍ଦର ଅତି ଅନ୍ୟାୟ କ୍ଷମତାରେ ମତ୍ତ ହୋଇ ଭୋଗ କରିଛ, ପୁଣି ତୁମର ଅନୁଗତ ଦୈତ୍ୟକୁଳକୁ ସେହି ଭୋଗରେ ଜର୍ଜରିତ କରିଛ। ତୁମେ କୁବେରର ଅଳକାପୁରୀକୁ ଛାରଖାର କରି କୁବେରର ଧନଲୁଣ୍ଠନ ଓ ଶୋଷଣ କରି ତୁମ ପାପକର୍ମର ଉପାୟ ଓ ଅନୀତି ପଥର ପାଥେୟ ରୂପେ ପ୍ରୟୋଗ କରିଛ। ବିଳମ୍ବ ହେଲେ ହେଁ ସତ୍ୟ ଓ ଧର୍ମର ଜୟ ସୁନିଶ୍ଚିତ ହେ। ଏହା ହେଉଛି ଶାଶ୍ୱତ ଧାରା। ରେ ପାପାତ୍ମା ଦୁରାଚାରୀ ଅସୁର, ତୁ ଇଷ୍ଟ ସ୍ମରଣ କରି ଅସ୍ତ୍ର ଧାରଣ କର। ଉପସୁନ୍ଦର, ରେ ଦୁରାତ୍ମା ଦେବକୁଳ ପାମର, ତୁ ଲମ୍ପଟ ଯେପରି ଧୀଟ ସେପରି, ତୁ ଦାନବ ଭୟରେ ଭୀତ ହୋଇ ହିମାଦ୍ରି ଶିଖର ଗହ୍ୱରରେ ଶୃଗାଳ ତୁଲ୍ୟ ନିଜର ପତ୍ନୀ ଅଞ୍ଚଳରେ ଆତ୍ମଗୋପନ କରିଥିଲୁ, ଆଜି ତୋର ଇଡ଼ି ସ୍ପର୍ଦ୍ଧା, ମୋ ସହିତ ଯୁଦ୍ଧ ଚାହୁଁଛୁ। ଦୁଇଜଣଙ୍କର ତୁମୂଳ ଯୁଦ୍ଧ। ଉପସୁନ୍ଦର ମସ୍ତକରେ ଇନ୍ଦ୍ରାସ୍ତ୍ରରେ ଚୂର୍ଣ୍ଣ ହୋଇଗଲା। ଦେବଗଣ ଚନ୍ଦନ କାଠ, ଘୃତ ଓ ତଣ୍ଡୁଳ ଆଦି ଆଣି ମୃତଦେହ ଦାହ କଲେ। ସୁନ୍ଦର ଉପସୁନ୍ଦର ପତ୍ନୀମାନେ ସହମୃତା ହୋଇ ବ୍ରହ୍ମଲୋକକୁ ଗମନ କଲେ। ତିଳୋତ୍ତମା, ବାସବ, ଆପଣଙ୍କର ଅଭିଳାଷ ଏ କ୍ଷୁଦ୍ର ଜୀବନରେ ସାର୍ଥକ ହେବାରୁ ମୁଁ ଧନ୍ୟ, ମୋର ପ୍ରଣାମ ଗ୍ରହଣ କରିବେ। ଇନ୍ଦ୍ର, ତିଳୋତ୍ତମେ, ତୁମେ ଆଜି ଦେବଗଣଙ୍କ ଆଶିଷ ଲାଭ କଲ। ଦେବତାଙ୍କ ବିପଦ କାଳରେ ତୁମେ ଭଗବତୀ ମାତା ରୂପିଣୀ ହୋଇ ଆମକୁ ଲାଞ୍ଛନା ଓ ମହା ଅପମାନ ଓ ଦୁଃଖରୁ ରକ୍ଷା କରିଛ। ହେ ସତୀ, ତୁମର ସୁଖ୍ୟାତି ଜଗତରେ ଚିର ଘୋଷିତ ହେବ। ତୁମରି ପ୍ରସାଦରୁ ଦାନବ ଦଳନ ହେଲା ବୋଲି ତୁମର ନାମ ଦାନବ ଦଳନୀ ହେବ। ତୁମେ ହିଁ ମା ଦୁର୍ଗା, ଦୁର୍ଗତି ନାଶିନୀ, ତୁମକୁ ମୁଁ ନମସ୍କାର କରୁଛି। ତିଳୋତ୍ତମା, ଦେବରାଜ, ମୁଁ ଦେବଙ୍କ ଦୁର୍ଦ୍ଦଶା ମୋଚନ କଲି ସତ୍ୟ, କିନ୍ତୁ ବର୍ତ୍ତମାନ କେଉଁଠିକି ଯିବି ମୁଁ? ଇନ୍ଦ୍ର, ତୁମେ ପୁଣ୍ୟବତୀ ଭାଗ୍ୟବତୀ, ଯେଉଁଠି କେଶବ ପତ୍ନୀ ମହାଲକ୍ଷ୍ମୀଙ୍କର ନିବାସ, ଯେଉଁ ଇନ୍ଦୁବଦନା ଇନ୍ଦିରା ଅତଳ ଜଳଧି ତଳେ ରହିଛନ୍ତି, ସେହି ଆଲୋକିତ ସାଗର ତଳେ ରହିବ ଯାଅ। ତାପରେ ସୂର୍ଯ୍ୟଲୋକର ମହାମଣ୍ଡଳରେ ତୁମେ ଭାସ୍ୱର ହୋଇ ବିରାଜିତ ହେବ। ତିଳୋତ୍ତମା ସୂର୍ଯ୍ୟାଲୋକ ଗମନ କଲେ, ଦେବତାମାନଙ୍କର ସ୍ୱର୍ଗରାଜ୍ୟରେ ପୁନଃ ପ୍ରବେଶ ହେଲା। ଅମରପୁରୀରେ ଉତ୍ସାହିତ ନିଶ୍ଚିତରେ ସ୍ୱର୍ଗରେ ଇନ୍ଦ୍ର ସଭାରେ ଅପ୍ସରାମାନେ ନୃତ୍ୟଗୀତ ଆୟୋଜନ କଲେ। ଶ୍ରୋତାବନ୍ଧୁ, ଏଇଠି ସମାପ୍ତ ହେଲା ଏକାଙ୍କିକା ସୁରସୁନ୍ଦରୀ। ରହିଲୁ, ନମସ୍କାର।